आकाशवाणी। संवाद पढ़ुछंती प्रज्ञा परिमिता जेना। बिहार विधानसभा प्रथम पर्याय निर्वाचन निमन्ते प्रार्थीपत्र जांच शेष। बिहार समेत 8 विधानसभा उपनिर्वाचन निमन्ते कर्मचारीको लागि सवैतनिक छुट्टी घोषणा। ବ୍ରହ୍ମୋସ୍ ଦେଶର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ରର ପ୍ରତୀକ ବୋଲି କହିଲେ ପ୍ରତିରକ୍ଷା ମନ୍ତ୍ରୀ। ରେଳ କାର୍ଯ୍ୟ ସଂକ୍ରାନ୍ତ ଭ୍ରମ ସୃଷ୍ଟିକାରୀ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଭାରତୀୟ ରେଳବାଇର ସୂଚନା। ମହାରାଷ୍ଟ୍ରରେ ସଡ଼କ ଦୁର୍ଘଟଣାରେ 8 ମୃତ 28 ଆହତ ଏବଂ ଆସନ୍ତାକାଲି ପର୍ଥଠାରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ହେବ ପ୍ରଥମ ଏକଦିବସୀୟ ମୁକାବିଲା। ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ରଗୁଡ଼ିକର ଆଜି ଯାଞ୍ଚ କାର୍ଯ୍ୟ ଶେଷ ହୋଇଛି। ଏହି ପର୍ଯ୍ୟାୟ ଲାଗି ସମୁଦାୟ 1698 ଜଣ ମନୋନୟନପତ୍ର ଦାଖଲ ହୋଇଥିଲା। ଚଳିତ ମାସ 20 ସୁଦ୍ଧା ପ୍ରାର୍ଥୀମାନେ ସେମାନଙ୍କର ମନୋନୟନପତ୍ର ପ୍ରତ୍ୟାହାର କରିପାରିବେ। ପ୍ରଥମ ପର୍ଯ୍ୟାୟରେ 8 ଜିଲ୍ଲା ଅନ୍ତର୍ଗତ 121 ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆସନ୍ତା ମାସ 6 ଭୋଟ୍ ଗ୍ରହଣ ହେବ। ଇତିମଧ୍ୟରେ ସିପିଆଇଏମ୍ଏଲ୍ ପକ୍ଷରୁ 20 ଜଣିଆ ପ୍ରାର୍ଥୀ ବିଶିଷ୍ଟ ତାଲିକା ପ୍ରକାଶ ପାଇଛି। ସେମାନଙ୍କ ମଧ୍ୟରୁ 14 ଜଣ ପ୍ରାର୍ଥୀ ପ୍ରଥମ ପର୍ଯ୍ୟାୟ ପାଇଁ ସେମାନଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। 2020 ବିଧାନସଭା ନିର୍ବାଚନରେ ସିପିଆଇଏମ୍ଏଲ୍ 19 ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ସେମାନଙ୍କ ମଧ୍ୟରୁ 12 ଜଣ ନିର୍ବାଚିତ ହୋଇଥିଲେ। ଚଳିତ ଥର ସିପିଆଇଏମ୍ଏଲ୍ ପକ୍ଷରୁ ପୂର୍ବ 12 ଜଣଙ୍କୁ ପୁନଃ ପ୍ରାର୍ଥୀ ଚୟନ କରାଯାଇଛି। ସେହିପରି କଂଗ୍ରେସ ପକ୍ଷରୁ 48 ଜଣ ପ୍ରାର୍ଥୀ ବିଶିଷ୍ଟ ତାଲିକା ପ୍ରକାଶ ପାଇଛି। ଭାରତୀୟ ନିର୍ବାଚନ ଆୟୋଗ ବିହାରର ଦୈନିକ ଏବଂ ସାମୟିକ କର୍ମଚାରୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀଙ୍କ ନିମନ୍ତେ ଆଗାମୀ ବିଧାନସଭା ନିର୍ବାଚନ ଭୋଟ୍ଗ୍ରହଣ ଦିନ ସବୈତନିକ ଛୁଟି ଘୋଷଣା କରିଛନ୍ତି। ସେହିପରି 8 ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେଉଥିବା ଉପନିର୍ବାଚନ ନିମନ୍ତେ ମଧ୍ୟ କର୍ମଚାରୀଙ୍କ ଲାଗି ସବୈତନିକ ଛୁଟି ଘୋଷଣା କରାଯାଇଛି। ନିର୍ବାଚନ ମଣ୍ଡଳୀ ବାହାରେ କାର୍ଯ୍ୟ କରୁଥିବା ଭୋଟରମାନେ ସେମାନଙ୍କ ଭୋଟ୍ ଗ୍ରହଣ ସ୍ଥାନକୁ ଯିବା ଲାଗି ମଧ୍ୟ ଛୁଟି ପ୍ରଦାନ କରାଯିବ। ଆୟୋଗ ପକ୍ଷରୁ କୁହାଯାଇଛି ନିର୍ବାଚନରେ ଭୋଟରଙ୍କ ସଂଖ୍ୟା ବୃଦ୍ଧି କରିବା ଲକ୍ଷ୍ୟରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। ଭୋଟ୍ ଗ୍ରହଣ ଦିନ କାର୍ଯ୍ୟସ୍ଥଳୀରୁ ଛୁଟି ନେବା ପାଇଁ ରହିଥିବା ବାଧାବିଘ୍ନକୁ ଦୂର କରିବା ଲକ୍ଷ୍ୟରେ ଏବଂ ସମସ୍ତ ନାଗରିକ ଯେପରି ଆଗାମୀ ବିଧାନସଭା ନିର୍ବାଚନରେ ଅଂଶଗ୍ରହଣ କରିପାରିବେ ସେଥିନିମନ୍ତେ ସବୈତନିକ ଛୁଟି ବ୍ୟବସ୍ଥା କରାଯାଇଛି। ଧନତେରସ୍ ପର୍ବ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି ଦେଶବାସୀଙ୍କ ସୁଖ ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। ପ୍ରଭୁ ଧନ୍ୱନ୍ତରୀ ସମସ୍ତ ନାଗରିକଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ ବୋଲି ଶ୍ରୀ ମୋଦି ଆଶା ପ୍ରକାଶ କରିଛନ୍ତି। ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ ବ୍ରହ୍ମୋସ୍ ଏରୋସ୍ପେସ୍ ୟୁନିଟ୍ରୁ ଉତ୍ପାଦିତ ପ୍ରଥମ ପର୍ଯ୍ୟାୟର ବ୍ରହ୍ମୋସ୍ କ୍ଷେପଣାସ୍ତ୍ରକୁ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ବ୍ରହ୍ମୋସ୍ କେବଳ ଏକ କ୍ଷେପଣାସ୍ତ୍ର ନୁହେଁ, ଏହା ଦେଶର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ରର ପ୍ରତୀକ। ସେ କହିଛନ୍ତି ବ୍ରହ୍ମୋସ୍ କ୍ଷେପଣାସ୍ତ୍ରରେ ପାରମ୍ପରିକ ଜ୍ଞାନକୌଶଳ ରହିଥିବାବେଳେ ଏହା ଅତ୍ୟନ୍ତ ଗତିଶୀଳ ଭାବେ ଦୂରବର୍ତ୍ତୀ ଅଞ୍ଚଳକୁ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି। ସଠିକ୍ ଭାବରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବ ଏବଂ ଯୁଦ୍ଧ କ୍ଷେତ୍ରରେ ସଫଳତା ଦୃଷ୍ଟିରୁ ବିଶ୍ୱରେ ବ୍ରହ୍ମୋସ୍ ଏକ ପ୍ରମାଣିତ ବ୍ୟବସ୍ଥା ବୋଲି ଉଭା ହୋଇଛି। ସେ କହିଛନ୍ତି ଦେଶ ଏବେ ବ୍ରହ୍ମୋସ୍କୁ ନେଇ ସୁରକ୍ଷିତ ଅନୁଭବ କରୁଛି। ସେ କହିଛନ୍ତି ସମ୍ପ୍ରତି ମେଡ୍ ଇନ୍ ଇଣ୍ଡିଆ ଏକ ସ୍ଲୋଗାନ ହୋଇ ରହିନାହିଁ, ବରଂ ଏହା ଏକ ବିଶ୍ୱ ବ୍ରାଣ୍ଡ ହୋଇପାରିଛି ବୋଲି ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ପ୍ରମାଣିତ କରିଛି। ବ୍ରହ୍ମୋସ୍ ଦଳ ଦୁଇ ଦେଶ ସହ 4,000 କୋଟି ଟଙ୍କାର ପ୍ରତିରକ୍ଷା କାରବାର ନେଇ ବୁଝାମଣା କରିଛି।
ବ୍ରହ୍ମୋସ୍ ସିର୍ଫ ଏକ ମିସାଇଲ ନାହିଁ ହେ ବଲକି ୱା ଭାରତ କି ବଢ଼ତି ହୁଈ ସ୍ୱଦେଶୀ କ୍ଷମତାଓଁ କା ୟେ ପ୍ରତୀକ ହେ। ଏକ ତରଫ ଇସମେ ଟ୍ରେଡିସନାଲ ୱାରହେଡ୍ ହେ, ଆଡଭାନ୍ସ ଗାଇଡେଡ୍ ସିଷ୍ଟମ୍ସ ହେ, ତୋ ଦୂସରି ତରଫ ୟେ ସୁପର ସୋନିକ ଗତି ସେ ଲମ୍ବୀ ଦୂରୀ ତକ ମାର କର ସକତା ହେ। ସ୍ପୀଡ, ଆକ୍ୟୁରେସି ଅର୍ ପାୱର କା ୟେ କମ୍ବିନେସନ ବ୍ରହ୍ମୋସ୍ କୋ ଦୁନିଆ କି ସର୍ବଶ୍ରେଷ୍ଠ ପ୍ରଣାଳୀଓଁ ମେ ସେ ଏକ ବନାତା ହେ।
ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇ କହିଛନ୍ତି ବ୍ରହ୍ମୋସ୍ ଆତ୍ମନିର୍ଭରତା କ୍ଷେପଣାସ୍ତ୍ରର ପ୍ରତୀକ, ଏହା ଦେଶର ପ୍ରତିରକ୍ଷା ଆବଶ୍ୟକତାକୁ ପୂର୍ଣ୍ଣ କରିପାରିଛି। ଉତ୍ତରପ୍ରଦେଶ ପ୍ରତିରକ୍ଷା ଶିଳ୍ପ କରିଡର ଅଧୀନରେ ବ୍ରହ୍ମୋସ୍ ବ୍ୟବସ୍ଥା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଉଲ୍ଲେଖନୀୟ ପ୍ରକଳ୍ପ। ଏଥିରେ ସର୍ବୋଚ୍ଚ ଟେଷ୍ଟିଂ ପ୍ରଯୁକ୍ତିବିଦ୍ୟା କ୍ଷମତା ରହିଛି। ଉତ୍ତରପ୍ରଦେଶ ମେକ୍ ଇନ୍ ଇଣ୍ଡିଆର ଏକ ପ୍ରମୁଖ ଅଂଶୀଦାର ହୋଇପାରିଛି ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି। ଆକାଶବାଣୀରୁ ଭାରତୀୟ ରେଳବାଇ ପକ୍ଷରୁ ରେଳବାଇ କାର୍ଯ୍ୟ ସଂକ୍ରାନ୍ତ ଭ୍ରମ ସୃଷ୍ଟିକାରୀ ଭିଡ଼ିଓକୁ ସାମାଜିକ ଗଣମାଧ୍ୟମରେ ସେୟାର କରୁଥିବା ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘୋଷଣା କରାଯାଇଛି। ରେଳ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଚଳିତ ପାର୍ବଣ ଋତୁରେ କେତେକ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ପୁରୁଣା ଏବଂ ବିଭ୍ରାନ୍ତକାରୀ ଭିଡ଼ିଓଗୁଡ଼ିକୁ ପ୍ରଚାର କରୁଥିବା ଜଣାପଡ଼ିଛି, ଫଳରେ ଏହା ଯାତ୍ରୀମାନଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଏହିପରି 20 ଜଣ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ବିରୁଦ୍ଧରେ ରେଳ ପ୍ରଶାସନ ପକ୍ଷରୁ ମକଦ୍ଦମା ରୁଜୁ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଅସାମାଜିକ ବ୍ୟକ୍ତିବିଶେଷଙ୍କ କାର୍ଯ୍ୟକୁ ନିୟନ୍ତ୍ରଣ ଏବଂ ଚିହ୍ନଟ କରିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ 24 ଘଣ୍ଟିଆ ସାମାଜିକ ଗଣମାଧ୍ୟମ ଅନୁଧ୍ୟାନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରେଳ କାର୍ଯ୍ୟ ସଂକ୍ରାନ୍ତ ସମସ୍ତ ତଥ୍ୟକୁ ସୁଚାରୁ ରୂପେ ଅନୁଧ୍ୟାନ କରିବା ପରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବା ଲାଗି କୁହାଯାଇଛି। ଯାତ୍ରୀମାନେ ଅଫିସିଆଲ ରେଳବାଇ ବିଜ୍ଞପ୍ତିକୁ ବିଶ୍ୱାସ କରିବା ଉଚିତ ଏବଂ ମନ୍ତ୍ରଣାଳୟର ନିଜସ୍ୱ ସାମାଜିକ ଗଣମାଧ୍ୟମକୁ ଅନୁଧ୍ୟାନ କରିବା ଉଚିତ ବୋଲି କୁହାଯାଇଛି। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି, ଭାରତ ପ୍ରଥମ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣ୍ଟିବାୟୋଟିକ୍ ନାଫିଥ୍ରୋମାଇସିନ୍ ଆବିଷ୍କାର କରି ସଫଳତା ଅର୍ଜନ କରିଛି। ନୂଆଦିଲ୍ଲୀଠାରେ ଆଜି ଏକ ଚିକିତ୍ସା କର୍ମଶାଳାର ଉଦ୍ଘାଟନ ଅବସରରେ ଡକ୍ଟର ସିଂ କହିଛନ୍ତି, ଏହି ଆଣ୍ଟିବାୟୋଟିକ୍ ନିଶ୍ୱାସ ପ୍ରଶ୍ୱାସ ସଂକ୍ରମଣ ପ୍ରତିରୋଧ କ୍ଷମତାକୁ ବୃଦ୍ଧି କରିଥାଏ ଏବଂ ଏହା ବିଶେଷକରି କର୍କଟ ରୋଗୀ ଏବଂ ମଧୁମେହ ରୋଗୀଙ୍କ ପାଇଁ ଫଳପ୍ରଦ ହୋଇଥାଏ। ମନ୍ତ୍ରୀ କହିଛନ୍ତି, ଦେଶ ଆହୁରି ଅଧିକ ବୈଜ୍ଞାନିକ ଏବଂ ଗବେଷଣାଲବ୍ଧ ଚିକିତ୍ସା ପଦ୍ଧତି ବିକଶିତ କରିବାର ଆବଶ୍ୟକତା ରହିଛି। ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ସୁନିଶ୍ଚିତ କରିବା ଲାଗି ଏବେ ଗ୍ରାମାଞ୍ଚଳ ଏବଂ ଉପାନ୍ତ ଅଞ୍ଚଳରେ ଏଆଇ ଭିତ୍ତିକ ହାଇବ୍ରିଡ୍ ମୋବାଇଲ୍ ଚିକିତ୍ସା ସେବା ଉପଲବ୍ଧ ହେଉଥିବା ସେ କହିଛନ୍ତି। ବିକଶିତ ଭାରତ ଦିଗରେ ଭାରତର ଯାତ୍ରାକୁ ପ୍ରତିଫଳିତ କରିବା ଲାଗି ନବସୃଜନ ସମନ୍ୱୟର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଶ୍ରୀ ସିଂ ଗୁରୁତ୍ୱାରୋପ କରିଛନ୍ତି। କୃଷି ଶ୍ରମିକମାନଙ୍କ ନିମନ୍ତେ ନିଖିଳ ଭାରତ ଖାଉଟି ଦର ସୂଚକାଙ୍କ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ବିଯୁକ୍ତ 0.07% ହୋଇଛି। ଅଗଷ୍ଟ ମାସଠାରୁ ଏହା 1.07% କମ୍ ରହିଛି। ସେହିପରି ଗ୍ରାମାଞ୍ଚଳ ଶ୍ରମିକମାନଙ୍କ ସୂଚୀ 0.31% ରହିଛି। ଏହା ଅଗଷ୍ଟ ମାସରୁ 1.26% କମ୍ ଥିବା ଜଣାପଡ଼ିଛି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ ଏହି ସୂଚନା ମିଳିଛି। ସେହିପରି ଖାଦ୍ୟ ସାମଗ୍ରୀ କ୍ଷେତ୍ରରେ ସେପ୍ଟେମ୍ବର ମାସରେ ମୁଦ୍ରାସ୍କୀତି ହାର ବିଯୁକ୍ତ ସ୍ତରକୁ ଆସିଛି। ଗତ ମାସରେ କୃଷି ଶ୍ରମିକମାନଙ୍କ ନିମନ୍ତେ ଖାଦ୍ୟସୂଚୀ ମଧ୍ୟ 2.35% ଏବଂ ଗ୍ରାମାଞ୍ଚଳ ଶ୍ରମିକଙ୍କ କ୍ଷେତ୍ରରେ 1.81% ହ୍ରାସ ପାଇଛି। ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲା ଅନ୍ତର୍ଗତ ଚାନ୍ଦସାଇଲି ଘାଟଠାରେ ଗୋଟିଏ ଗାଡ଼ି ଓଲଟି ପଡ଼ିବା ଫଳରେ 8 ଜଣଙ୍କର ମୃତ୍ୟୁ ହେବା ସହ 28 ଜଣ ଆହତ ହୋଇଛନ୍ତି। ଗାଡ଼ିରେ ଥିବା ଯାତ୍ରୀମାନେ ଆସ୍ତମ୍ବା ତୀର୍ଥସ୍ଥଳୀରୁ ଫେରୁଥିବା ବେଳେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଥିଲା। ଗାଡ଼ିରେ 40ରୁ ଉର୍ଦ୍ଧ୍ୱ ଯାତ୍ରୀ ଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ 15 ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ପ୍ରଥମେ ତାଲୋଡ଼ା ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା, ପରେ ନନ୍ଦୁରବାର ଜିଲ୍ଲା ହସ୍କିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆହତମାନେ ନନ୍ଦୁରବାର ଜିଲ୍ଲା ଅନ୍ତର୍ଗତ ଘୋଟାନେ ଶମଶିରପୁର ସାବରୀହାଟି ଅଞ୍ଚଳର ବୋଲି ଜଣାପଡ଼ିଛି। ଆସନ୍ତାକାଲି ଅଷ୍ଟ୍ରେଲିଆର ପର୍ଥଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏକଦିବସୀୟ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ସକାଳ 9ଟାରେ ଏହି ମ୍ୟାଚ୍ ଖେଳାଯିବ। ଶୁଭମନ୍ ଗିଲ୍ଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଏହି ମ୍ୟାଚ୍ ଖେଳିବ। ଭାରତ ଅଷ୍ଟ୍ରେଲିଆ ମଧ୍ୟରେ 3 ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ଆସନ୍ତାକାଲି ହେଉଛି ଉଦ୍ଘାଟନୀ ମ୍ୟାଚ୍। ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ଷ୍ଟାର୍ଙ୍କ ଅଧିନାୟକତ୍ୱ କରିବେ। ଗୁଆହାଟୀଠାରେ ଚାଲିଥିବା ବିଡବ୍ଲ୍ୟଏଫ୍ ୱାର୍ଲ୍ଡ ଜୁନିୟର ଚମ୍ପିୟନ୍ସିପ୍ 2025 ପ୍ରତିଯୋଗିତାରେ ଭାରତର ବ୍ୟାଡ୍ମିଣ୍ଟନ ଖେଳାଳି ତନ୍ଭି ଶର୍ମା ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେ ସେମିଫାଇନାଲ୍ ପର୍ଯ୍ୟାୟରେ ଚୀନ୍ର ଲିୟୁ ସି ୟାଙ୍ଗ୍ଙ୍କୁ 15-11 15-9 ସେଟ୍ରେ ପରାସ୍ତ କରିଛନ୍ତି। ବିହାର ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ପ୍ରାର୍ଥୀପତ୍ର ଯାଞ୍ଚ ଶେଷ। ବିହାର ସମେତ 8ଟି ବିଧାନସଭା ଉପନିର୍ବାଚନ ନିମନ୍ତେ କର୍ମଚାରୀଙ୍କ ଲାଗି ସବୈତନିକ ଛୁଟି ଘୋଷଣା। ବ୍ରହ୍ମୋସ୍ ଦେଶର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ରର ପ୍ରତୀକ ବୋଲି କହିଲେ ପ୍ରତିରକ୍ଷା ମନ୍ତ୍ରୀ। ରେଳ କାର୍ଯ୍ୟ ସଂକ୍ରାନ୍ତ ଭ୍ରମ ସୃଷ୍ଟିକାରୀ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଭାରତୀୟ ରେଳବାଇର ସୂଚନା। ମହାରାଷ୍ଟ୍ରରେ ସଡ଼କ ଦୁର୍ଘଟଣାରେ 8 ମୃତ 28 ଆହତ ଏବଂ ଆସନ୍ତାକାଲି ପର୍ଥଠାରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ହେବ ପ୍ରଥମ ଏକଦିବସୀୟ ମୁକାବିଲା। ସମ୍ବାଦ ଶେଷ ହେଲା।